ମୁଁ ଜୟନ୍ତୀ ରାଉତ କହୁଛି 18 ନମ୍ବର ଆଡ଼େ ଗଙ୍ଗୁଆ ବସ୍ତିରୁ। ଆମ ସାହିକୁ କିଛି ବି ଗୋଟେ ସୁବିଧା ନାହିଁ, ଭଲ ରାସ୍ତାର ସୁବିଧା ନାହିଁ। ଆମ ସାହିକୁ ଲାଇନ 25 ବର୍ଷ ହେଲାଣି, ଲାଇନ ନାହିଁ। ବର୍ଷା ଦିନ ଯେହେତୁ ନାଳ ବନ୍ଧ ଉପରେ ଘର କରିକିରି ଅଛୁ, ବର୍ଷା ଦିନରେ ସାପ ସୁପା ଜନ୍ତୁ ଜନ୍ତୁ ଆସି ଘରେ ପଉଛନ୍ତି, ବହୁତ ହଇରାଣ ହରକତ ହଉଛୁ। ଛୁଆମାନେ ଠିକରେ ସ୍କୁଲ ବି ଯାଇପାରୁନାହାନ୍ତି। ଆମେ ବହୁତ ଥର ଲାଇନ ପାଇଁ ଆପ୍ଲାଏ କରିଛୁ, କିନ୍ତୁ ସେମାନେ ଆସିକିରି ଦେଖିକିରି ଯାଇଛନ୍ତି, କିନ୍ତୁ କିଛି ବି ସାହାଯ୍ୟ କରିପାରୁନାହାନ୍ତି। ରାସ୍ତା ପାଇଁ ବି କହିଥିଲୁ, କିନ୍ତୁ ସେମାନେ କିଛି ବି ବୁଝୁନାହାନ୍ତି। ଆମର କାହାର ବି ଲାଟିନ ବି ନାହିଁ, ଆମେ ବାହାରକୁ ଯିବାକୁ ପଡୁଛି। ଦୟାକରି ଯଦି ଏସବୁର କିଛି ଯଦି ଆପଣ ଟିକେ ସୁବିଧା କରିପାରନ୍ତେ, ଆମେ ବହୁତ ଚିର ଉପକୃତ ହୁଅନ୍ତୁ।